24 ଯୀଶୁଙ୍କ ମୃତ୍ୟୁ ଶରୀର କବରରେ ରଖାଗଲା, କିନ୍ତୁ ତୃତୀୟ ଦିବସରେ ଯୀଶୁ ପୁନର୍ଜୀବିତ ହେଲେ। ଅନେକ ତାଙ୍କ ସହ ଆଳାପ କଲେ। 40 ଦିନ ପରେ ସେ ସ୍ୱର୍ଗକୁ ଆରୋହଣ କରିଥିବାର ଲୋକମାନେ ଦେଖିଲେ। ଏହି ଛବିରେ ଯେପରି ଦେଖୁଛନ୍ତି ଯୀଶୁ ଆଜି ମଧ୍ୟ ଜୀବିତ। ମୋସା ମହାନ ଭାବବାଦୀ ଓ ନେତା ଥିଲେ, କିନ୍ତୁ ଯୀଶୁ ଈଶ୍ୱରଙ୍କ ସନ୍ତାନ। ସେ ମଶାଙ୍କ ଠାରୁ ଅତି ମହାନ। ମଶା ସମୁଦ୍ର ମଧ୍ୟ ଦେଇ ଲୋକମାନଙ୍କୁ କଡ଼େଇ ନେଲେ, ଉଦ୍ଧାର କଲେ, କିନ୍ତୁ ଯୀଶୁ ତାଙ୍କ ଅନୁଗାମୀ ସମସ୍ତଙ୍କୁ ଉଦ୍ଧାର କରନ୍ତି। ସେ ଯେପରି ସ୍ୱର୍ଗାରୋହଣ କଲେ, ଠିକ୍ ସେହିପରି ଦିନେ ସେ ଆସିବେ। ଯେତେ ଲୋକ ତାହାଙ୍କୁ ବିଶ୍ୱାସ କରନ୍ତି, ସେ ସମସ୍ତଙ୍କୁ ତାଙ୍କ ସହ ସ୍ୱର୍ଗକୁ ନେଇଯିବେ। ପ୍ରିୟ ବନ୍ଧୁ, ଯୀଶୁଙ୍କ ସହ ଯିବାକୁ ପ୍ରସ୍ତୁତ ଅଛନ୍ତି କି? ସେ ଆଜି ଆସିପାରନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ, ତାହେଲେ ଆପଣ ରକ୍ଷା ଓ ପରିତ୍ରାଣ ପାଇବେ।